ആകാശവാണി. ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଲୋଭାକିଆ ଗସ୍ତ ଶେଷ. ନିତ୍ରାସ୍ଥିତ କନଷ୍ଟାଣ୍ଟାଇନ୍ ଦ ଫିଲୋସଫର ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ପ୍ରଦାନ କଲା ସମ୍ମାନସୂଚକ ଡକ୍ଟରେଟ୍ ଉପାଧି. ବାରାଣସୀଠାରେ 3,884 କୋଟି ବ୍ୟୟ ଅଟକଳରେ 44 ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆଜି ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ. ରୁଷ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସ୍ଲୋଭାକିଆ ଗସ୍ତ ଶେଷ ହୋଇଛି. ଏହି ଗସ୍ତ ବିଭିନ୍ନ କାରଣରୁ ଐତିହାସିକ ସାବ୍ୟସ୍ତ ହୋଇଛି. ପାଖାପାଖି 30 ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଲୋଭାକିଆ ଗଣତନ୍ତ୍ରକୁ ଗସ୍ତ କରିଥିଲେ. ସେଠାରେ ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲେଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ. ଏହି ଅବସରରେ ଦୁଇ ଦେଶ ମଧ୍ୟରେ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ସେଠାରେ ଏକ ବ୍ୟବସାୟିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା. ନିତ୍ରାସ୍ଥିତ କନଷ୍ଟାଣ୍ଟାଇନ୍ ଦ ଫିଲୋସଫର ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି. ସ୍ଲୋଭାକିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିଛନ୍ତି. ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସ୍ଲୋଭାକିଆ ସମର୍ଥନ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି. ରାଷ୍ଟ୍ରପତିଙ୍କ ଗସ୍ତ ଫଳରେ ଯାନବାହନ କ୍ଷେତ୍ରଠାରୁ ଆରମ୍ଭ କରି ଇସ୍ପାତ, ରେଳବାଇ, ଜୈବ ଇନ୍ଧନ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ସୃଜନଶୀଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସୁଯୋଗ ତ୍ୱରାନ୍ୱିତ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀର ମେହେଦିଗଞ୍ଜଠାରେ 3,884 କୋଟିରୁ ଅଧିକ ଟଙ୍କାର 44 ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ସେଗୁଡ଼ିକ ମଧ୍ୟରେ ସଡ଼କ, ଭିତ୍ତିଭୂମି, ବିଦ୍ୟୁତ୍, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ର ଆଦି ଅନ୍ତର୍ଭୁକ୍ତ. ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭିତ୍ତିଭୂମିର ଉନ୍ନତି, ଧାର୍ମିକ ପର୍ଯ୍ୟଟନ ଏବଂ ଉନ୍ନତ ନାଗରିକ ସୁବିଧା ଯୋଗୁଁ କାଶୀ ଭଳି ପ୍ରାଚୀନ ସହର ଆଧୁନିକତାରେ ପରିଣତ ହୋଇଛି. ଏହି ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ କହିଛନ୍ତି, ଏବେ କାଶୀ ପ୍ରଗତିର ଏକ ଆଦର୍ଶ ସହର ଭାବେ ଉଭା ହୋଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ 70 ବର୍ଷରୁ ଅଧିକ ବୟସ୍କ 3 ଜଣଙ୍କୁ ଆୟୁଷ୍ମାନ କାର୍ଡ଼ ପ୍ରଦାନ କରିବା ସହ 3 ଭୌଗୋଳିକ ସୂଚକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି. ଅମୁଲ ବନସ ଡାଇରୀ ସହ ଜଡ଼ିତ ରାଜ୍ୟର ଦୁଗ୍ଧଚାଷୀଙ୍କୁ 106 କୋଟି ଟଙ୍କାର ବୋନସ ପ୍ରଦାନ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି,
₹100 करोड़ से ज्यादा का ये बोनस आपके पसीने का तोहफा है. इन प्रयासों से पूर्वांचल की अनेक बहने अब लखपति दीदी बन गई है.
ଉତ୍ତରପ୍ରଦେଶ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ. ଅଶୋକନଗର ଜିଲ୍ଲାର ଗୁରୁଜୀ ମହାରାଜ ମନ୍ଦିରକୁ ଗସ୍ତ କରିବା ସହ ସେଠାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି. ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ 3 ପ୍ରଧାନମନ୍ତ୍ରୀ ଶ୍ରୀ ଆନନ୍ଦପୁର ଧାମ ହେଲିପ୍ୟାଡ୍ଠାରେ ଓହ୍ଲାଇବେ. ଶ୍ରୀ ଆନନ୍ଦପୁର ଧାମକୁ ପ୍ରଧାନମନ୍ତ୍ରୀ ପରିଦର୍ଶନରେ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ. ଉପସ୍ଥିତ ଜନସାଧାରଣଙ୍କୁ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ. ଏହି କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କେତୋଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ନଡ୍ଡା ଭୁବନେଶ୍ୱରଠାରେ ଆସି ପହଞ୍ଚିଥିବା ଜଣାପଡ଼ିଛି. ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ଏହି ଅବସରରେ କଟକଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଯୋଜନାକୁ ରାଜ୍ୟରେ ଲୋକାର୍ପଣ କରିବେ. ଯୋଜନାରେ ଉପଭୋକ୍ତାଙ୍କୁ କାର୍ଡ ଯୋଗାଇ ଦିଆଯିବା ସହିତ ପରିବାର ପିଛା ବାର୍ଷିକ 5 ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ. ଦେଶର 29,000+ ସରକାରୀ ଏବଂ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏଥିଲାଗି ଚିକିତ୍ସା ସୁବିଧା ଉପଲବ୍ଧ ରହିଛି. ଏଥିସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନ ଯୋଜନା ମଧ୍ୟ ଆଜିଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ. ଏହି ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବେ. ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କଟକସ୍ଥିତ ଶିଶୁ ଭବନର ନୂତନ ସୌଧକୁ ଉଦ୍ଘାଟନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ରୁଷ ଏବଂ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଇସ୍ତାନବୁଲଠାରେ ଦୁଇ ପକ୍ଷ ମଧ୍ୟରେ ବ୍ୟାଙ୍କ ଏବଂ ଆର୍ଥିକ ସେବା କ୍ଷେତ୍ର ପାଇଁ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଇସ୍ତାନବୁଲରେ ଥିବା ରୁଷୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜବତ ହୋଇଥିବା ରୁଷର 6 କୂଟନୈତିକ ରିଏଲ ଇଷ୍ଟେଟ୍ ସମ୍ପତ୍ତି ଫେରାଇବା ନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି। ସେହିଭଳି କୂଟନୈତିକ କର୍ମଚାରୀଙ୍କ ପାଇଁ ଭିସା ପ୍ରକ୍ରିୟାକରଣ ଏବଂ ଭ୍ରମଣ ନିୟମକୁ କୋହଳ କରିବା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବାକୁ ରୁଷିଆ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଫେବୃୟାରୀ 27 ତାରିଖରେ ଇସ୍ତାନବୁଲଠାରେ ଦୁଇ ପକ୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ୱାଶିଂଟନ୍ ଏବଂ ମସ୍କୋ ପୂର୍ବରୁ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ମିଶନଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ବାଧା ସୃଷ୍ଟି ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱକୁ ଅଧିକ ସମନ୍ୱିତ କରିବା ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକା ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ବିଶ୍ୱ ବୈଷୟିକ ଶିଖର ସମ୍ମିଳନୀରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଆମେରିକା ହେଉଛି ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି। ଏ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସବୁଠାରୁ ବଡ଼ ଭୂମିକା ରହିଛି। ବୈଷୟିକ ଜ୍ଞାନକୌଶଳ ବାଣିଜ୍ୟ କ୍ଷେତ୍ରକୁ ଅଧିକ ନିରାପତ୍ତା ସମ୍ପନ୍ନ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଲଭ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଫରିଦାବାଦସ୍ଥିତ ଇଏସ୍ଆଇସି ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ୱିତୀୟ ସ୍ନାତକ ଦିବସ ସମାରୋହକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ ଏହା କହିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଡାକ୍ତରଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ ହେଲେ ଦେଶବାସୀଙ୍କର ସୁସ୍ଥ ଜୀବନଶୈଳୀ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଡାକ୍ତରଙ୍କର ଆଚରଣ ମାନବିକତାରେ ପରିପୂର୍ଣ୍ଣ ହେବା ଉଚିତ ବୋଲି ସେ କହିଛନ୍ତି।
ଆପ ଜବ ଉସକେ ଶୋଲ୍ଡର ପର ହାତ ରଖକେ କହେଙ୍ଗେ ମେରି ଜିମ୍ମେବାରୀ ମେ ପ୍ରୟାସ କରୁଙ୍ଗା ମେ କୋଶିଶ କରୁଙ୍ଗା ପେସେଣ୍ଟ ବଚାନେ କା ଜବ ଆପକେ ସାମନେ ପେସେଣ୍ଟ ଖଡା ହୋ ଔର ତବ ଆପ ଜବ ପ୍ୟାର ସେ ଉସକେ ସାଥ ବାତ କରେଙ୍ଗେ ନା ଦୋସ୍ତୋ ରୋବୋଟିକ୍ସ ଔର ଡାଇଗ୍ନୋଷ୍ଟିକ ତୋ ଆପକୋ ଉପଯୋଗୀ ହୋଙ୍ଗେ ହି ହୋଙ୍ଗେ ଲେକିନ ଉସକେ ଶୋଲ୍ଡର ପର ରଖା ହୁଆ ପ୍ୟାର ସେ ରଖା ହୁଆ ହାତ ଶାୟଦ ଉସକୋ ଜିନେ କି ସଞ୍ଜୀବନୀ କେ ରୂପ ମେ ସାବିତ ହୋଗା।
ଜାମ୍ମୁ କାଶ୍ମୀର କିସ୍ତୱାର ଜିଲ୍ଲାରେ ମିଳିତ ସୁରକ୍ଷା ବାହିନୀର ତଲାସୀ ଅଭିଯାନ ବେଳେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଆକାଶବାଣୀ ଜାମ୍ମୁ ପ୍ରତିନିଧି ଦେଇଥିବା ସୂଚନା ଅନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଜିଲ୍ଲାର ଚତୁର୍ ଜଙ୍ଗଲ ଅଞ୍ଚଳରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ଼ ଆରମ୍ଭ କରାଯାଇଥିଲା। ସବିଶେଷ ତଥ୍ୟ ଅନୁଯାୟୀ ସେଠାରେ ଗୁଳି ବିନିମୟ ଜାରି ରହିଛି। ସୂଚନାଯୋଗ୍ୟ, କାଠୁଆ ଜିଲ୍ଲାର ସାନ୍ୟାନ୍ ଅଞ୍ଚଳରେ ଗତ ମାସ 24 ତାରିଖରେ ଆରମ୍ଭ ହୋଇଥିବା ଏହି ତଲାସୀ ଅଭିଯାନ 17 ଦିନ ଧରି ଜାରି ରହିଛି। ତିନିଥର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଘଟିଥିବା ବେଳେ ଆତଙ୍କବାଦୀଙ୍କ ସ୍ଥାନ ପରିବର୍ତ୍ତନ ଉପରେ ସୁରକ୍ଷା ବାହିନୀ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ଗତମାସ 27 ତାରିଖରେ ହୋଇଥିବା ଗୁଳି ବିନିମୟରେ 2 ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ 4 ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଅଧିନାୟକ ଦାୟିତ୍ୱ ତୁଲାଉଥିବା ଋତୁରାଜ ଗାଏକ୍ୱାଡ଼ଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। 2023 ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶ୍ରୀ ଧୋନି ଶେଷଥର ପାଇଁ ଦଳ ପକ୍ଷରୁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ବ୍ୟାଡମିଣ୍ଟନ ଏସୀୟ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ଚୀନ୍ର ନିଙ୍ଗ୍ବୋଠାରେ ଚାଲିଥିବା ଏହି ପ୍ରତିଯୋଗିତାର ମିଳିତ ବର୍ଗ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ପରାସ୍ତ ହୋଇଛନ୍ତି। ଧ୍ରୁବ କପିଳା ଏବଂ ତନିଶା କ୍ରାଷ୍ଟଙ୍କ ଯୋଡ଼ି ହଂକଂ ପ୍ରତିଯୋଗୀଙ୍କଠାରୁ 22-20 ଏବଂ 21-13 ପଏଣ୍ଟରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଲୋଭାକିଆ ଗସ୍ତ ଶେଷ। ନିତ୍ରାସ୍ଥିତ କନଷ୍ଟାଣ୍ଟାଇନ୍ ଦ ଫିଲୋସଫର ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ପ୍ରଦାନ କଲା ସମ୍ମାନସୂଚକ ଡକ୍ଟରେଟ୍ ଉପାଧି। ବାରାଣାସୀଠାରେ 3,884 କୋଟି ବ୍ୟୟ ଅଟକଳରେ 44 ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଆଜି ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ରୁଷ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।